ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆଜିଠାରୁ ଆରମ୍ଭ ହେଉଥିବା G20 ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଦିଗରେ ଭାରତୀୟ କଳା ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ବୋଲି କହିଛନ୍ତି ରାଷ୍ଟ୍ରପତି। ନୂଆ ଶ୍ରମ ସଂହିତା ଲାଗୁ ହେବା ପରେ ଦେଶର ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମୁମ୍ବାଇରେ ଆଜି ଅନୁଷ୍ଠିତ ହେବ ଜାତୀୟ ସ୍ତରୀୟ ହଜ୍ ସମ୍ମିଳନୀ ଏବଂ ଗୌହାଟୀର ବର୍ଷାପଡ଼ା କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆରମ୍ଭ ହେଉଥିବା G20 ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ତିନିଦିନିଆ ସମ୍ମିଳନୀରେ ଶ୍ରୀ ମୋଦି ସମସ୍ତ ଅଧିବେଶନରେ ଅଂଶଗ୍ରହଣ କରିବେ ଏବଂ ସ୍ଥାୟୀ ବିକାଶ, ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ଶାସନରେ ସଂସ୍କାର ସମେତ ଭାରତର ପ୍ରମୁଖ ପ୍ରାଥମିକତାଗୁଡ଼ିକ ଉପରେ ଉପସ୍ଥାପନ କରିବେ। 2014 ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ମୋଦି 12ତମ G20 ଶିଖର ସମ୍ମିଳନୀରେ ଯୋଗ ଦେଉଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ G20 ଶିଖର ସମ୍ମିଳନୀ ଆୟୋଜିତ ହେଉଛି। ଏହାର ବିଷୟବସ୍ତୁ ରହିଛି ସଂହତି, ସମାନତା ଓ ସ୍ଥିରତା। ଦକ୍ଷିଣ ଆଫ୍ରିକା ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଏହି ଶିଖର ସମ୍ମିଳନୀରେ ବିପର୍ଯ୍ୟୟ ପରିଚାଳନାକୁ ସୁଦୃଢ଼ କରିବା, ନିମ୍ନ ଆୟକାରୀ ଦେଶ ପାଇଁ ଋଣ ବ୍ୟବସ୍ଥା, ଶକ୍ତି କ୍ଷେତ୍ରରେ ଘଟୁଥିବା ପରିବର୍ତ୍ତନ ଲାଗି ଆର୍ଥିକ ସଂରଚନା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ସମାବେଶୀ ବିକାଶ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଆରମ୍ଭ ହେଉଥିବା G20 ସମ୍ମିଳନୀରେ ଅନେକଗୁଡ଼ିଏ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଉପସ୍ଥାପନ କରିବେ। ଏହାବ୍ୟତୀତ ବିଭିନ୍ନ ବିଶ୍ୱ ନେତାଙ୍କ ସହ ଶ୍ରୀ ମୋଦି ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ଉଦ୍ଘାଟନୀ ଅଧିବେଶନରେ ସମାବେଶୀ ଏବଂ ସ୍ଥାୟୀ ଆର୍ଥିକ ଅଭିବୃଦ୍ଧି ଉପରେ ଆଲୋଚନା ହେବ। ସୂଚନାଯୋଗ୍ୟ G20 ସ୍ଥାପନ ସମୟରେ 19 ଦେଶ ଏବଂ ୟୁରୋପୀୟ ସଂଘ ସାମିଲ ରହିଥିବା ବେଳେ 2023 ଭାରତର ଅଧ୍ୟକ୍ଷତାରେ ଆଫ୍ରିକୀୟ ସଂଘକୁ ସ୍ଥାୟୀ ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କରାଯାଇଥିଲା। 2022 ଡିସେମ୍ବରରୁ 2023 ନଭେମ୍ବର ପର୍ଯ୍ୟନ୍ତ ଭାରତ ଅଧ୍ୟକ୍ଷତାରେ 60 ସହରରେ 200 ଅଧିକ ବୈଠକ ଆୟୋଜନ ହୋଇଥିଲା ଏବଂ ସମସ୍ତ 28 ଯାକ ରାଜ୍ୟ ଓ 8 କେନ୍ଦ୍ରଶାସିତ ଅଞ୍ଚଳ ଏଥିରେ ପ୍ରତିନିଧିତ୍ୱ କରିଥିଲେ। ଭାରତ ଅଧ୍ୟକ୍ଷତାରେ G20 ସମ୍ମିଳନୀରେ ବସୁଧୈବ କୁଟୁମ୍ବକମ୍ର ବାର୍ତ୍ତା ପ୍ରଚାର କରାଯାଇଥିଲା। ସିକନ୍ଦରାବାଦର ରାଷ୍ଟ୍ରପତି ନୀଳୟମ୍ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ଭାରତୀୟ କଳା ମହୋତ୍ସବର ଦ୍ୱିତୀୟ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି। ଏହି 9-ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ମିଳିତ ଭାବେ ରାଷ୍ଟ୍ରପତି ନୀଳୟମ୍, ସଂସ୍କୃତି, ବୟନଶିଳ୍ପ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜନ କରାଯାଇଛି। ମହୋତ୍ସବର ଲକ୍ଷ୍ୟ ହେଉଛି ଗୁଜରାଟ, ମହାରାଷ୍ଟ୍ର, ରାଜସ୍ଥାନ, ଗୋଆ, ଦାଦ୍ରା ଓ ନଗର ହାବେଳି ଏବଂ ଡାମନ୍ ଓ ଡିଉର ସମୃଦ୍ଧ ଓ ବିବିଧ ସାଂସ୍କୃତିକ ଐତିହ୍ୟକୁ ଲୋକଲୋଚନକୁ ଆଣିବା। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଭାରତୀୟ କଳା ମହୋତ୍ସବର ପ୍ରଥମ ସଂସ୍କରଣ ଲୋକମାନଙ୍କୁ ଉତ୍ତର ପୂର୍ବ ଭାରତର ସାଂସ୍କୃତିକ ଐତିହ୍ୟ ସହ ପରିଚିତ କରାଇଥିଲା। ଚଳିତ ବର୍ଷ ଏହି କଳା ମହୋତ୍ସବ ଦର୍ଶକମାନଙ୍କୁ ସାଂସ୍କୃତିକ ଐତିହ୍ୟକୁ ଗଭୀର ଭାବେ ଅନୁଶୀଳନ କରିବା ଲାଗି ସୁଯୋଗ ପ୍ରଦାନ କରିବ। ରାଷ୍ଟ୍ରପତି କହିଛନ୍ତି, ଏଭଳି ମଞ୍ଚ ଦେଶର ସାଂସ୍କୃତିକ ଐତିହ୍ୟ ସଂରକ୍ଷଣରେ ଯୋଗଦାନ ଲାଗି ଉତ୍ସାହିତ କରିଥାଏ।
ଇସ୍ ବାର ହମେ ପଶ୍ଚିମ ଭାରତ କି ସମୃଦ୍ଧ ସାଂସ୍କୃତିକ ବିରାସତ କୋ ଦେଖନେ ଔର ସମଝନେ କା ଅବସର ମିଲେଗା। ଆଜ ମେନେ ଏହା କେ ପାଭିଲିୟନ ମେ ଗୁଜରାଟ କି କଚ୍ଛ ବାନ୍ଧୁନି, ରାଜସ୍ଥାନ କି କୋଟା ଦରିଆ, ମହାରାଷ୍ଟ୍ର କି ବଟଣୀ ଔର ଗୋଆ କି କୁମ୍ଭି ବୁନାଇ ଦେଖି ମୁଝେ କଳାକାରଙ୍କ ସେ ବାତଚିତ କରନେ କା ଅବସର ବି ମିଲା। ଉନକେ ଉତ୍ପାଦ କଳାକାରଙ୍କ କି ପିଢ଼ି ଦର ପିଢ଼ି ଚଲେ ଆ ରହି କୌଶଲ କି ପରମ୍ପରା କା ଉତ୍ତମ ଉଦାହରଣ ହେ। ମୁଝେ ବିଶ୍ୱାସ ହେ କି ଜବ ଲୋକ ଇନ୍ ପଭିଲିୟନ ମେ ଆଏଙ୍ଗେ ଏବଂ ବିଭିନ୍ନ ରାଜ୍ୟଙ୍କେ ସାଂସ୍କୃତିକ ପ୍ରସ୍ତୁତିଙ୍କେ ଦେଖେଙ୍ଗେ ତବ ଉନ୍ହେ ଏହସାସ ହୋଗା କି ଭାରତ କି କଳା ପରମ୍ପରା କିତନି ସମୃଦ୍ଧ ହେ।
ଆୟୋଜିତ ସମାରୋହରେ ତେଲଙ୍ଗାନା, ଗୋଆ ଏବଂ ରାଜସ୍ଥାନ ରାଜ୍ୟପାଳଙ୍କ ସମେତ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ, ଖଣି ମନ୍ତ୍ରୀ ଜି କିଶନ ରେଡ୍ଡି ପ୍ରମୁଖ ଯୋଗ ଦେଇଥିଲେ। ଏହି କଳା ମହୋତ୍ସବ ଆଜିଠାରୁ ଚଳିତ ମାସ 30 ପର୍ଯ୍ୟନ୍ତ ଖୋଲା ରହିବ ଏବଂ ଏହା ସର୍ବସାଧାରଣଙ୍କ ପ୍ରବେଶକୁ ମୁକ୍ତ ରଖାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲିଠାରୁ ଆରମ୍ଭ ହୋଇଥିବା ନୂଆ ଶ୍ରମ ସଂହିତା ନେଇ ଦେଶର ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ଶ୍ରମ ସଂହିତା ଶ୍ରମ ଆଇନ ଇତିହାସରେ ସବୁଠାରୁ ବଡ଼ ସଂସ୍କାର। ଶ୍ରୀ ଶାହା କହିଛନ୍ତି, ଏହି ସଂହିତା ଲାଗୁ ହେବା ଫଳରେ ଶ୍ରମିକମାନଙ୍କୁ ନ୍ୟୁନତମ ମଜୁରୀ ପ୍ରଦାନ ସୁନିଶ୍ଚିତ କରାଯାଇଥିବା ବେଳେ ସେମାନଙ୍କ ସାମାଜିକ ସୁରକ୍ଷା, କର୍ମକ୍ଷେତ୍ରରେ ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ ଏବଂ ଅଣସଙ୍ଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ଆଇନଗତ ମାନ୍ୟତା ମିଳିପାରିବ। ସେ କହିଛନ୍ତି, ଏହି ନୂତନ ସଂହିତା ଦେଶର ଶ୍ରମିକମାନଙ୍କ ଜୀବନଧାରଣର ମାନ ଉନ୍ନତ କରିବା ସହ ବିଶ୍ୱ ପାଇଁ ଏକ ମଡେଲ ସାବ୍ୟସ୍ତ ହେବ। ଗତକାଲି କେନ୍ଦ୍ର ସରକାର ପୁରାତନ ଶ୍ରମ ଆଇନଗୁଡ଼ିକୁ ଅଧିକ ସରଳ ଓ ସୁସଂଗତ କରି 4 ନୂଆ ଶ୍ରମ ସଂହିତା ଲାଗୁ କରିଛନ୍ତି। ଏହାଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ନିଯୁକ୍ତି ପାଇଁ ନିଯୁକ୍ତିପତ୍ର ପ୍ରଦାନ ବାଧ୍ୟତାମୂଳକ କରାଯାଇଥିବା ବେଳେ ସଠିକ୍ ସମୟରେ ନ୍ୟୁନତମ ମଜୁରୀ ପ୍ରଦାନ, ମହିଳାମାନଙ୍କ ପାଇଁ ସମାନ ସୁଯୋଗ ଓ ସମାନ ଦରମା ଏବଂ 1 ବର୍ଷର କାର୍ଯ୍ୟ ପରେ ଗ୍ରାଚୁଇଟି ସୁବିଧା ପ୍ରଦାନ କରାଯାଇଛି। ନୂଆ ଶ୍ରମ ସଂହିତା ଲାଗୁ ହେବା ପରେ 40 କୋଟିରୁ ଅଧିକ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ମିଳିପାରିବ ବୋଲି କୁହାଯାଇଛି। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ G20 ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ନେତା ଦ୍ୱିପାକ୍ଷିକ ଚୁକ୍ତି ଏବଂ ସମାବେଶୀ ବିକାଶକୁ ଆହୁରି ଦୃଢ଼ କରିବା ଲାଗି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଉଭୟ ଦେଶ ମଧ୍ୟରେ ରଣନୈତିକ ଭାଗିଦାରିତାକୁ ଇତିମଧ୍ୟରେ 5 ବର୍ଷ ପୂରଣ ହୋଇଛି। ଉଭୟ ନେତା ପ୍ରତିରକ୍ଷା ଓ ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ, ବ୍ୟବସାୟ ଓ ପୁଞ୍ଜିନିବେଶ, ଶିକ୍ଷା ଏବଂ ଲୋକସମ୍ପର୍କକୁ ଗୁରୁତ୍ୱ ଦେଇ ଆଗାମୀ ଦିନରେ ଏହିସବୁ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେବା ଲାଗି ସେମାନଙ୍କ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଆଲୋଚନା କାଳରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ମଧ୍ୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଘଟୁଥିବା ବିକାଶ ନେଇ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦକ୍ଷିଣ ଆଫ୍ରିକାର ଇଣ୍ଟରନେଟ୍ ଓ ଟେକ୍ନୋଲୋଜି କମ୍ପାନୀ ନାସ୍ପର୍ର ଅଧ୍ୟକ୍ଷ କୁଜ୍ ବେକର୍ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ଫାବ୍ରିସିଓ ଲୁଇସିଙ୍କ ସହ ଆଲୋଚନା କରିଛନ୍ତି। ଭାରତୀୟ ଡିଜିଟାଲ ଇକୋସିଷ୍ଟମକୁ ଆହୁରି ବିସ୍ତାର କରିବା ଲାଗି ଆଲୋଚନା ହୋଇଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତରେ ନାସ୍ପର୍ର ସଫଳତା ଦେଶରେ ବ୍ୟବସାୟ କରିବାର ସହଜତା ଓ ଦୃଢ଼ତା ପ୍ରତିପାଦିତ କରୁଛି। ପରେ ପ୍ରଧାନମନ୍ତ୍ରୀ ଭାରତୀୟ ବଂଶୋଦ୍ଭବ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଥିଲେ। ଗତକାଲି ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟମାନେ ପାରମ୍ପରିକ ରୀତିରେ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଶ୍ରୀ ମୋଦି ଦକ୍ଷିଣ ଆଫ୍ରିକାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କ ଦେଶର ସାଂସ୍କୃତିକ ବିକାଶରେ ଯୋଗଦାନକୁ ପ୍ରଶଂସା କରିଥିଲେ। ଭାରତକୁ ଜାଣନ୍ତୁ କୁଇଜ୍ର ବିଜେତାଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ସାକ୍ଷାତ କରିଥିଲେ। ମୁମ୍ବାଇଠାରେ ଆଜି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟ ପକ୍ଷରୁ ଏକ ଜାତୀୟ ସ୍ତରୀୟ ହଜ୍ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ହଜ୍ କମିଟିଗୁଡ଼ିକର କର୍ମକର୍ତ୍ତାମାନେ ଯୋଗଦେଇ 2026 ହଜ୍ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ। ସୂଚନାଯୋଗ୍ୟ, ପ୍ରତ୍ୟେକ ବର୍ଷ ଭାରତ ପକ୍ଷରୁ ପ୍ରାୟ 1,75,000ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ହଜ୍ ଯାତ୍ରାରେ ପଠାଯାଇଥାଏ। ଯାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ସଂଖ୍ୟାଲଘୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତ ସେପ୍ଟେମ୍ବର ମାସ 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର GST ସଞ୍ଚୟ ଉତ୍ସବ ଘୋଷଣା କରିବା ପରେ ଅନେକଗୁଡ଼ିଏ କ୍ଷେତ୍ରରେ ସାମଗ୍ରୀ ଓ ସେବା କର ହ୍ରାସ ପାଇବା ସହ ଦେଶର ନାଗରିକମାନେ ଲାଭାନ୍ୱିତ ହୋଇଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ପରବର୍ତ୍ତୀ ପିଢ଼ିର GST ସଂସ୍କାର ଦେଶର ନାଗରିକ, ପର୍ଯ୍ୟଟନ ଅଂଶୀଦାର ଓ ଅନ୍ୟମାନଙ୍କୁ ଲାଭ ପ୍ରଦାନ କରୁଛି। ଏହି ସଂସ୍କାର ଲାଗୁ ହେବା ଫଳରେ 7,500 ଟଙ୍କାରୁ କମ୍ ମୂଲ୍ୟର ହୋଟେଲ ରୁମ୍ କ୍ଷେତ୍ରରେ GST 12%ରୁ 7%କୁ ହ୍ରାସ କରାଯାଇଛି। ଏହାବ୍ୟତୀତ 10 ଜଣରୁ ଅଧିକ ସାମର୍ଥ୍ୟ ଥିବା ବସ୍ଗୁଡ଼ିକ ଉପରେ ମଧ୍ୟ GST ହାର 18%କୁ ହ୍ରାସ କରାଯାଇଛି, ଯାହାଫଳରେ ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମାର୍ଗଗୁଡ଼ିକରେ ପର୍ଯ୍ୟଟନ ଯାତ୍ରା ସୁବିଧାଜନକ ହୋଇପାରିଛି। ଦେଶରେ ପର୍ଯ୍ୟଟନ ଏବଂ ସାଂସ୍କୃତିକ କ୍ଷେତ୍ରକୁ ଅଧିକ ବିକଶିତ ଏବଂ ପାରଦର୍ଶୀ କରିବା ଲାଗି GST ସଂସ୍କାର ସହାୟକ ସାବ୍ୟସ୍ତ ହୋଇଥିବା ବୋଲି କୁହାଯାଇଛି। ପୁରୁଷ କ୍ରିକେଟରେ ଆଜି ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୌହାଟୀଠାରେ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ବର୍ଷାପଡ଼ା କ୍ରିକେଟ ଷ୍ଟାଡିୟମରେ ଭାରତୀୟ ସମୟ ପୂର୍ବାହ୍ନ 9:00ରେ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 30 ରନ୍ରେ ଭାରତକୁ ପରାସ୍ତ କରି 1-0 ସିରିଜ୍ ଅଗ୍ରଣୀ ଅଛି। ଭାରତର ଲକ୍ଷ୍ୟ ସେନ୍ ଅଷ୍ଟ୍ରେଲିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗତକାଲି ସିଡ୍ନୀରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ସେ ଆୟୁଷ ସେଟ୍ଟିଙ୍କୁ 23-11, 21-11 ପରାସ୍ତ କରିଥିଲେ। ଆଜି ଫାଇନାଲରେ ସେ ତାଇୱାନର ଖେଳାଳି ଚୋ ତିଏନ୍ ଚେନ୍ଙ୍କ ସହ ମୁକାବିଲା କରିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆଜିଠାରୁ ଆରମ୍ଭ ହେଉଥିବା G20 ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଦିଗରେ ଭାରତୀୟ କଳା ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ବୋଲି କହିଛନ୍ତି ରାଷ୍ଟ୍ରପତି। ନୂଆ ଶ୍ରମ ସଂହିତା ଲାଗୁ ହେବା ପରେ ଦେଶର ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମୁମ୍ବାଇରେ ଆଜି ଅନୁଷ୍ଠିତ ହେବ ଜାତୀୟ ସ୍ତରୀୟ ହଜ୍ ସମ୍ମିଳନୀ ଏବଂ ଗୌହାଟୀର ବର୍ଷାପଡ଼ା କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍। ସମ୍ବାଦ ଶେଷ ହେଲା।